ରଞ୍ଜୁ ନାୟକ ଯେହେତୁ ଆମର ପ୍ରୋବ୍ଲେମ ହଉଛି ଅଳିଅ ଗାଡି ଆସୁନି, ଅଳିଅ ଗଦା ହେଲା ପରେ କେବେ କାହାକୁ ଖୁସାମତ କରିକି ଚାହା ପିଇବାକୁ ଦଶ ପାଞ୍ଚ ଦେଲେ କେହି ନେଉଛନ୍ତି ଅଳିଅ, ନହେଲେ ତ ସେମିତି ଦି ଦିନ ତିନି ଦିନ ଅଳିଅ ଥୁଆ ହେଇଥିବ। ଯେହେତୁ ଆମକୁ ଯେବେ ହଉଛନ୍ତି ବଡ ସେ ଯୋଉ ଢାବଲ ଯୋଉ ଗୋଟେ ଥିଲା ସେମିତି ଗୋଟେ ଢାବଲ ନହେଲେ ଦିଅନ୍ତୁ ଆମକୁ ଡଷ୍ଟବିନ, ବଡ ଡଷ୍ଟବିନ ଢାବଲ ଗୋଟେ ଦେଲେ ସେଥିରେ ଆମର ଟିକେ ଭଲ ହୁଅନ୍ତା।
ଆଉ
ସେଟା ଆଗରୁ ଥିଲା ନା ଆମର,